ମୁଁ ଅରବିନ୍ଦ ନଗର ଶ୍ରୀନିବାସ ସାହୁ କହୁଥିଲି, ୱାର୍ଡ ନମ୍ବର 19 ରୁ। ଆମ ଏରିଆକୁ ଅଳିଆ ଗାଡି ସଫେଇ ଗାଡି ଆସୁନାହିଁ, ତା ପାଇଁ ଆମେ ମୁଁ ଆମର BMC ରୁ ଯୋଉ ଅଛନ୍ତି ପ୍ରଳୟ କୁମାର ତାଙ୍କୁ ଅବଗତ କରାଯାଇଛି, କିନ୍ତୁ ସେ ବାରମ୍ବାର କହିଲା ପରେ ବି ସେ ଅଳିଆ ଗାଡି ଆମ ଏରିଆକୁ ଆସୁନାହିଁ, ତେଣୁ ତାର ତୁରନ୍ତ କେମିତି ପଦକ୍ଷେପ ଗ୍ରହଣ କରିବେ ସେତିକି ମୁଁ ରିକ୍ୱେଷ୍ଟ କରୁଛି ଆପଣଙ୍କୁ।